ମୋ ନାଁ ସୁମନ୍ତି ପାତ୍ର, ବସ୍ତି ବିକାଶରୁ କହୁଛି। ଅଳିଆ ଗାଡି ଆମର ଆସୁନି ଏଇ ବସ୍ତି ବିକାଶ ସାଲିଆ ସାହିକି। ଆପଣ ହଁ ହଁ
ଦୁଇ ବର୍ଷ ଅଳିଆ ନେଇକି ଆମେ ସିଆଡ଼େ ପଶିଯାଉଛି।